ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଭୁବନେଶ୍ୱର ଜନତା ମଇଦାନରେ ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ବିଭିନ୍ନ ଅଦାଲତରେ ଗତ ଶନିବାର ଦିନ ଅନୁଷ୍ଠିତ ଲୋକ ଅଦାଲତରେ 1,14,00,000 ମାମଲାର ହୋଇଛି ଫଇସଲା। ପବିତ୍ର ଇଦ୍ ଏ ମିଲାଦ୍ ଉନ୍ ନବୀ ପାଳନ ଅବସରରେ ମୁସଲମାନ ଭାଇ ଭଉଣୀମାନେ ଶାନ୍ତି ଓ ସଦ୍ଭାବନାର ଦେଲେ ବାର୍ତ୍ତା। ବାୟୁମଣ୍ଡଳରେ ଓଜନ ସ୍ତରରେ ଛିଦ୍ରର ପ୍ରଭାବ ଏବଂ ମାନବ ସମାଜ ପାଇଁ କ୍ଷତିକାରକ ସଚେତନତା ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଓଜନ ଦିବସ। ଏବଂ ଅବପାତର ପ୍ରଭାବରେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷାର ଅନୁମାନ କଲା ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ଜନସଭାକୁ ସମ୍ବୋଧନ କରିବେ। ସୁଭଦ୍ରା ଯୋଜନାରେ 2 କିସ୍ତିରେ ବର୍ଷକୁ 10,000 ଟଙ୍କା ଯୋଗ୍ୟ ମହିଳା ହିତାଧିକାରୀମାନଙ୍କୁ ପ୍ରଦାନ କରାଯିବ। 5 ବର୍ଷ ମଧ୍ୟରେ 50,000 ଟଙ୍କା ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ସହାୟତା ରାଶି ଦିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି। ସୁଭଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା 60,00,000 ଅଧିକ ହିତାଧିକାରୀ ଆବେଦନ କରିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ପିଏମ୍ ଆବାସ ଯୋଜନା ସହରାଞ୍ଚଳର ହିତାଧିକାରୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମଧ୍ୟ ବଣ୍ଟନ କରାଯିବ। ସୂଚନାଯୋଗ୍ୟ, ଜାତୀୟ ସ୍ତରର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ପ୍ରାୟ 10,00,000 ହିତାଧିକାରୀ ସାମିଲ ହୋଇଛନ୍ତି। ଏହି ଯୋଜନାର ପ୍ରଥମ କିସ୍ତି ବାବଦ 3,810,00,000 ପ୍ରତ୍ୟକ୍ଷ ଅର୍ଥରାଶି ପ୍ରଦାନ ଆକାରରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏବଂ ସୁଭଦ୍ରା ଯୋଜନାର ଶୁଭାରମ୍ଭକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏହାସହ ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ, କାର୍ଯ୍ୟନିର୍ବାହୀ ଅଦାଲତ ପ୍ରଥମାର୍ଦ୍ଧ ଛୁଟି ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ସକାଳ 7:30ରୁ ଅପରାହ୍ନ 3 ଯାଏ ଜୟଦେବ ବିହାର ନାଲ୍କୋ ଛକ ରାସ୍ତାରେ କଟକଣା ଲାଗୁ କରାଯାଇଛି। ଦେଶର ବିଭିନ୍ନ ଅଦାଲତରେ ଗତ 14 ଦିନ ହୋଇଥିବା ରାଷ୍ଟ୍ରୀୟ ଲୋକ ଅଦାଲତରେ 1,14,00,000 ମାମଲାର ଫଇସଲା ହୋଇଥିବା ଜଣାପଡ଼ିଛି। ଦେଶର 27 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ତହସିଲ, ଜିଲ୍ଲା ଏବଂ ହାଇକୋର୍ଟରେ ଲୋକ ଅଦାଲତ ଗତ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା। ଗଣେଶ ପୂଜା ଓ ଓନମ୍ ପର୍ବ ଯୋଗୁଁ ଅବଶିଷ୍ଟ ରାଜ୍ୟ ଓ ବାକି କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଲୋକ ଅଦାଲତ ହୋଇପାରିନଥିଲା। ବିଚାର ହୋଇଥିବା ମାମଲାଗୁଡ଼ିକ ମଧ୍ୟରେ ଫୌଜଦାରୀ, ରାଜସ୍ୱ ବିବାଦ, ବ୍ୟାଙ୍କ ଋଣ ଆଦାୟ, ଦୁର୍ଘଟଣାଜନିତ ବୀମା, ଶ୍ରମ ବିବାଦ, ବୈବାହିକ ମାମଲା, ଜମିଜମା ବିବାଦ, ଖାଉଟି ଅଭିଯୋଗ ସମେତ ଅନ୍ୟ ଦେୱାନୀ ମାମଲାର ଫଇସଲା କରାଯାଇଥିଲା। ଇସଲାମ ଧର୍ମର ପ୍ରବର୍ତ୍ତକ ପୟଗମ୍ବର ହଜରତ ମହମ୍ମଦ ସାହେବଙ୍କର ଆଜିର ଜନ୍ମଦିବସକୁ ପବିତ୍ର ଇଦ୍ ଏ ମିଲାଦ୍ ଉନ୍ ନବୀ ଭାବେ ପାଳନ କରାଯାଉଛି। ମୁସଲମାନ ସମ୍ପ୍ରଦାୟର ଭାଇ ଓ ଭଉଣୀମାନେ ଶୋଭାଯାତ୍ରାରେ ବାହାରି ଶାନ୍ତି ଓ ସଦ୍ଭାବନାର ବାର୍ତ୍ତା ଦେଇଛନ୍ତି। ବିଶ୍ୱ ଶାନ୍ତି ପାଇଁ ମସ୍ଜିଦ୍ଗୁଡ଼ିକରେ ସ୍ୱତନ୍ତ୍ର ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି। ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁସଲମାନ ସମ୍ପ୍ରଦାୟକୁ ମହମ୍ମଦ ଜୟନ୍ତୀ ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। କଟକ ସହରର ବିଭିନ୍ନ ସ୍ଥାନରେ ଥିବା ମସ୍ଜିଦ୍ ଓ ଦରଗାହଗୁଡ଼ିକରେ ନମାଜ ପାଠ ସରିବା ପରେ ମୁସଲମାନ ସମ୍ପ୍ରଦାୟର ଶ୍ରଦ୍ଧାଳୁମାନେ ଶୋଭାଯାତ୍ରାରେ ବାହାରିଥିଲେ। ବିଭିନ୍ନ ସାହି ଓ ବସ୍ତିରେ ଶୋଭାଯାତ୍ରାକୁ ଲୋକମାନେ ସ୍ୱାଗତ କରିଥିଲେ। ଭଦ୍ରକ ଜିଲ୍ଲାର ଧାମନଗର, ଭଦ୍ରକ, ପୁରୁଣା ବଜାର ସମେତ ବିଭିନ୍ନ ସ୍ଥାନରେ ଜୁଲୁସ୍ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ମଝିପଡ଼ା ମୁସଲିମ୍ ସମ୍ପ୍ରଦାୟ ଦ୍ୱାରା ଆଜି ଜସ୍ନେ ଇଦ୍ ମିଲାଦ୍ ଉନ୍ ନବୀ ପାଳନ ଅବସରରେ ଶାନ୍ତିପୂର୍ଣ୍ଣ ଜୁଲୁସ୍ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ସୁବର୍ଣ୍ଣପୁର ସମେତ ବୀରମହାରାଜପୁର, ବିନିକା, ତରଭା ଓ ନାରାୟଣପୁର ଆଦି ସ୍ଥାନରେ ସମୂହ ନମାଜପାଠ ଓ ମହମ୍ମଦ ଜୟନ୍ତୀ ପାଳିତ ହୋଇଯାଇଛି। ବିପୁଳ ଉତ୍ସାହ ଓ ଉଦ୍ଦୀପନାର ସହ କେନ୍ଦ୍ରାପଡ଼ା ଜିଲ୍ଲାରେ ଧର୍ମ, ଆସ୍ଥା, ଭାଇଚାରାର ପର୍ବ ପବିତ୍ର ମହମ୍ମଦ ଜୟନ୍ତୀ ପାଳନ କରାଯାଉଛି। ଜିଲ୍ଲାର ମସ୍ଜିଦ୍ ଏବଂ ଇଦ୍ଗାହ ପଡ଼ିଆରେ ସମୂହ ନମାଜପାଠ ପରେ କେନ୍ଦ୍ରାପଡ଼ା ହାଇସ୍କୁଲ ପଡ଼ିଆରେ ବହୁ ସଂଖ୍ୟାରେ ମୁସଲିମ୍ ସମ୍ପ୍ରଦାୟର ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇଥିଲେ। ବାୟୁମଣ୍ଡଳରେ ଓଜନ ସ୍ତରରେ ଛିଦ୍ର ହେବା ମାନବ ଜାତି ପାଇଁ କିପରି କ୍ଷତିକାରକ ସେହି ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଓଜନ ଦିବସ ପାଳନ କରାଯାଉଛି। ଶିଳ୍ପାୟନ ଓ ଆଧୁନିକୀକରଣ ଯୋଗୁଁ ବାୟୁମଣ୍ଡଳରେ ସୃଷ୍ଟି ହେଉଥିବା ବିଭିନ୍ନ ବିଷାକ୍ତ ଗ୍ୟାସ୍ ଓଜନ ସ୍ତରକୁ କ୍ରମଶଃ କ୍ଷୟ କରିବାରେ ଲାଗିଛି, ଯାହାଫଳରେ ସୂର୍ଯ୍ୟଙ୍କର ଅତିବାଇଗିନୀ ରଶ୍ମି ଓଜନ ସ୍ତରକୁ ଭେଦ କରି ପୃଥିବୀ ଉପରେ ସିଧାସଳଖ ପଡ଼ିବାର ସଙ୍କଟ ସୃଷ୍ଟି ହୋଇଛି, ଯାହାର ପରିଣାମ ସ୍ୱରୂପ ଚର୍ମ କର୍କଟ ରୋଗ ହୋଇଥାଏ। ବିଶ୍ୱର ଅଗ୍ରିମ ଦେଶ ଭାବେ ଭାରତ ଓଜନ ସୁରକ୍ଷା ପାଇଁ କାର୍ଯ୍ୟ କରୁଛି। ଆନ୍ତର୍ଜାତୀୟ ଚୁକ୍ତିନାମା ଅନୁସାରେ ଓଜନ ସ୍ତର ପ୍ରତି କ୍ଷତିକାରକ ପହଞ୍ଚାଉଥିବା ହାଇଡ୍ରୋକ୍ଲୋରୋଫ୍ଲୋରୋକାର୍ବନର ବ୍ୟବହାରକୁ ବନ୍ଦ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଚେଷ୍ଟା ଜାରି ରହିଛି। ରାସାୟନିକ ଜୀବନଶୈଳୀକୁ ପରିତ୍ୟାଗ କରି ପ୍ରକୃତି ଅନୁକୂଳ ଜୀବନଶୈଳୀକୁ ମାନବ ସମାଜ ଆପଣାଇ ପାରିଲେ ଓଜନ ଦିବସ ପାଳନର ଯଥାର୍ଥତା ରହିବ। ପୁରୀ ଶ୍ରୀମନ୍ଦିରରେ ଗତକାଲି ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ବାମନ ଜନ୍ମନୀତି ସମ୍ପୂର୍ଣ୍ଣ ହୋଇଥିବାବେଳେ ଆଜି ବିଧି ଅନୁସାରେ ଶ୍ରୀଜୀଉମାନଙ୍କର ବଳି ବାମନ ବେଶ ଅନୁଷ୍ଠିତ ହେବ। ଏହି ବିଶେଷ ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବାମନ ରୂପୀ ବାଳକ ରୂପରେ ରତ୍ନ ସିଂହାସନରେ ବିରାଜମାନ କରିବେ। ଶ୍ରୀ ବଳଭଦ୍ର ରାଜବେଶ ଧାରଣ କରିବେ ଏବଂ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜିତ ହେବେ। ଦ୍ୱିପହର ଧୂପ ସରିବା ପରେ ଶ୍ରୀଜୀଉମାନଙ୍କର ଏହି ବେଶ ଅନୁଷ୍ଠିତ ହେବ। ଏହି ସ୍ୱତନ୍ତ୍ର ବେଶରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ୱର୍ଣ୍ଣ ଅଳଙ୍କାର ବିଭୂଷିତ କରାଯିବ। ଏହି ବେଶରେ ମହାପ୍ରଭୁ ଭକ୍ତମାନଙ୍କୁ ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ଦର୍ଶନ ଦେବେ। କନ୍ୟା ସଂକ୍ରାନ୍ତିରେ ଦେବଶିଳ୍ପୀ ଶ୍ରୀ ବିଶ୍ୱକର୍ମାଙ୍କ ଆବିର୍ଭାବ ହୋଇଥିବାରୁ ଆଜି ଭକ୍ତି ଓ ନିଷ୍ଠାର ସହ ଶ୍ରୀ ବିଶ୍ୱକର୍ମାଙ୍କର ପୂଜାର୍ଚ୍ଚନା କରାଯାଉଛି। ବିଶ୍ୱକର୍ମାଙ୍କୁ ନିର୍ମାଣ ଏବଂ ସୃଜନର ଦେବତା ଭାବରେ ପୂଜା କରାଯାଇଥାଏ। ଧାର୍ମିକ ତଥ୍ୟ ଆଧାରରୁ ଜଣାଯାଏ ଯେ ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଦେବଶିଳ୍ପୀ ବିଶ୍ୱକର୍ମା ସମଗ୍ର ସୃଷ୍ଟି ଅର୍ଥାତ୍ ବିଶ୍ୱଭୁବନ ନିର୍ମାଣ କରିଥିଲେ। ଦେବତାମାନଙ୍କର ସମସ୍ତ ଅସ୍ତ୍ରଶସ୍ତ ବିମାନ ଆଦି ତାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ସ୍ୱର୍ଗର ଅମରାବତୀ ଶ୍ରୀ ବିଶ୍ୱକର୍ମାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ। ଇନ୍ଦ୍ରପୁରୀ, ଦ୍ୱାରିକା, ହସ୍ତିନାପୁର, ସ୍ୱର୍ଗଲୋକ, ସ୍ୱର୍ଣ୍ଣଲଙ୍କା ଆଦି ଶ୍ରୀ ବିଶ୍ୱକର୍ମାଙ୍କ ଶ୍ରେଷ୍ଠ ନିର୍ମାଣର ନିଦର୍ଶନ ବୋଲି ପୁରାଣ ଶାସ୍ତ୍ରରେ କୁହାଯାଇଛି। ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ପୂଜା ମହାସମାରୋହରେ ଅନୁଷ୍ଠିତ ହେଉଛି। ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ପୂଜାସ୍ଥଳକୁ ଆକର୍ଷଣୀୟ ତୋରଣ ଓ ଆଲୋକମାଳାରେ ସଜିତ କରାଯାଇଛି। କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍କିଟାଲ 160 ଜଣ ରକ୍ତକର୍କଟ ରୋଗୀଙ୍କ କ୍ଷେତ୍ରରେ ଅସ୍ଥିମଜା ପ୍ରତିରୋପଣ କରି ନୂଆ ରେକର୍ଡ ସୃଷ୍ଟି କରିଛି। ହେମାଟୋଲୋଜି ବିଭାଗର ପ୍ରଫେସର ରବୀନ୍ଦ୍ର କୁମାର ଜେନା କହିଛନ୍ତି 2014 ମସିହା ଫେବୃୟାରୀ 26 ତାରିଖରେ ହେମାଟୋଲୋଜି ବିଭାଗରେ ଅସ୍ଥିମଜା ପ୍ରତିରୋପଣ ୟୁନିଟ୍ ଆରମ୍ଭ ହୋଇଥିଲା। ପ୍ରଥମ କରି 2014 ମସିହା ଏପ୍ରିଲ 23 ତାରିଖରେ ମାଗଣାରେ ଅସ୍ଥିମଜା ପ୍ରତିରୋପଣ ସଫଳତାର ସହ କରାଯାଇଥିଲା। 160 ଜଣ ଅସ୍ଥିମଜା ପ୍ରତିରୋପଣ କରିଥିବା ରୋଗୀଙ୍କ ମଧ୍ୟରୁ 87% ରୋଗୀ ସୁସ୍ଥ ଜୀବନଯାପନ କରୁଥିବା ଡକ୍ଟର ଶ୍ରୀ ଜେନା କହିଛନ୍ତି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଜିଲ୍ଲାପାଳ ବିଜୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିକାଶ ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାଗୁଡ଼ିକ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା। ଆସନ୍ତା 20-22 ତାରିଖ ମଧ୍ୟରେ ବିଭିନ୍ନ ବିଭାଗର ସମନ୍ୱୟରେ ଏହି ମେଳା ଗଜପତି ଷ୍ଟାଡିୟମ୍ରେ ଆୟୋଜନ କରାଯିବ। ଏହି ଅବସରରେ ଜିଲ୍ଲାର ଲୋକ କଳାକାରଙ୍କୁ ନେଇ 3 ଦିନ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଏବଂ ଅନୁଗୁଳ ଜିଲ୍ଲାରେ ଅଧିକ ବର୍ଷାର ସମ୍ଭାବନା ଥିବା ନେଇ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଗତ 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲାର ଉଦଳାଠାରେ ସର୍ବାଧିକ 141.7 mm ବର୍ଷା ରେକର୍ଡ କରାଯାଇଥିବାବେଳେ ବାଲେଶ୍ୱର ଜିଲ୍ଲା ଭୋଗରାଇରେ 130 mm ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭୁବନେଶ୍ୱର ଜନତା ମଇଦାନରେ ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ବିଭିନ୍ନ ଅଦାଲତରେ ଗତ ଶନିବାର ଦିନ ଅନୁଷ୍ଠିତ ଲୋକ ଅଦାଲତରେ 1,14,00,000 ମାମଲାର ହୋଇଛି ଫଇସଲା। ପବିତ୍ର ଇଦ୍ ଏ ମିଲାଦ୍ ଉନ୍ନବୀ ପାଳନ ଅବସରରେ ମୁସଲମାନ ଭାଇ ଭଉଣୀମାନେ ଶାନ୍ତି ଓ ସଦ୍ଭାବନାର ଦେଲେ ବାର୍ତ୍ତା। ବାୟୁମଣ୍ଡଳରେ ଓଜନ ସ୍ତରରେ ଛିଦ୍ରର ପ୍ରଭାବ ଏବଂ ମାନବ ସମାଜ ପାଇଁ କ୍ଷତିକାରକ ସଚେତନତା ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଓଜନ ଦିବସ। ଏବଂ ଅବପାତର ପ୍ରଭାବରେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷାର ଅନୁମାନ କଲା ପାଣିପାଗ ବିଭାଗ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।